समस्त असुर राई लंकापति पूर्व कथा मान कही नर बानर सकाशरु नाश हेला ए सुवर्ण मही हे बीरे जहा बुझिलिया जसमरे हे बीरे से तो अजय समस्त ठारे हे बीरे पूर्वे वेदपति साप देइथिला स्त्री जोगुनाश जीवु ब्रह्मा कहिले क स्वर्ग मर्त्य पाताल रे तू अजय हेबु रे सुत पर स्त्री रे नोही बुरत रे सुत आरण्यक साप हेला सत रे सुत आरण्यक राजा साप देला सत्य हेला सत्य नंदी साप तपबल मोर व्यर्थ कु गला आकर्षिला आसी पाप हे बीरे मोर संगे जुझिले बानरे हे बीरे मोर संगे जुझिले बानरे विभीषण कथा मणुथिलि वृथा एबे से हेला नियत रुक्ष बानर मनुष्यक हस्तरे मले मोर नाति सुत हे सुण नर नुहन्ति राम लक्ष्मण हे सुण नर नुहन्ति राम लक्ष्मण एबे सर्वे जाई से कुंभकर्ण को उठाई आण बहन तो बिनु मो मान उद्धारी बाकुके साहा नाही आन जन हे सुण बेग करीण जाओ बहन हे सुण सदा शिव बोले प्रमाण हे सुण सदा शिव बोले प्रमाण कुढ़ाइले नहीं पर्वत आकार सहस्र पड़ुओ छेली थोइले आगर सहस्रे मदिरा भार जतने रखिले कुंभकर्ण पूरे जाई प्रवेश होइले निश्वास पवने हले जगतीर चाल बजाइले शंख भेरी महुरी मर्दल तमक निशाण कर्ण मूले बजाइले लौह दंड पिटी अंगे हाथी मड़ाइले खाई मारी अंग मोड़ी उठिले कबीर बोइलारे खाद्य काहीं रख मो आगर रे ପାଣି ଦ୍ରବ୍ୟ ସମର୍ପିଲେ ଭୁଞ୍ଜି କୁମ୍ଭକର୍ଣ୍ଣ ବୀର ସନ୍ତୋଷ ହୋଇଲେ ବୋଇଲାରେ କିମ୍ପା ନିଦ୍ରା ଭାଙ୍ଗିଲ ମୋହର କହେ ସଦା ଶିବ କହ ମୋହର ଆଗର ଚାରମାନେ କହିଲେ ରାଜାର ଆଜ୍ଞା ଅଛି ଶୁଣିଣ ଗମନ କଲା ବିଶ୍ରବାର ବସି ଆକାଶ ମଣ୍ଡଳେ ଯାଇ ଲାଗିଲା କଶିର ମୁକୁଟ କୁଣ୍ଡଳ ହାର ସର୍ବାଙ୍ଗ ସୁନ୍ଦର ବିକଟ ମୁଖ ଦେଖନ୍ତେ ବାନର ଡରିଲେ ଭୟ ପାଇ ଶ୍ରୀରାମଙ୍କ ପଛରେ ଲୁଚିଲେ ବାଦ୍ୟନାଦ ଘାତେ ପୃଥ୍ୱୀ ହେଲା କମ୍ପମାନ ବୋଲେ ସଦା ଶିବ ଗମିଲା କୁମ୍ଭକର୍ଣ୍ଣ ବିଭୀଷଣକୁ ଚାହିଁ ବୋଲନ୍ତି ରଘୁ ସାଇ ଲଙ୍କା ଗଣ ଭିତରେ କି ଦିଶେ ଲଙ୍କ ସାଇ ମନ୍ଦର ଗିରି ପରାଏ ଦିଶୁତ ଛଇ କପି ବଳ ଦେଖିଣ ପଳାନ୍ତି ଭୟ ପାଇ ଶୁଣି ବିଭୀଷଣ କହେ ଯୋଡ଼ିବେନି କର ଶୁଣି ବାଭ ଦେବ ଏହୁ କୁମ୍ଭକର୍ଣ୍ଣ ବୀର ଏହା ପ୍ରାୟ ବୀର ଦେବ ନାହିଁ ଏ ମହିର ଯୁଦ୍ଧ ଭୟ ପାଇ ଉଠାଇଲା ଦଶ ଶିର ପୂର୍ବେ ସାପ ଅଛି ଏ ଛଅ ମାସ ନିଦ୍ରା କରେ ଛଅ ମାସରେ ଏକ ବାର ଭୋଜନ ହିଁ କରେ କଣ୍ଟନ ପୁରୁଣୁ ଉଠାଇଲା ଦଶ ଗ୍ରୀବ ବୋଲେ ସଦା ଶିବ ଯୁଦ୍ଧ କଲେ ନା ସଜୀବ
ରାବଣପୁରେ କୁମ୍ଭକର୍ଣ୍ଣ ପ୍ରବେଶ ଉଠିଣ ମାନ୍ୟ କଲେ ସର୍ବରାକ୍ଷସ ଯେ ରାବଣ ପାଦେ କଲେ ଯେ ପ୍ରଣିପାତ କୋଳ କରିଣ ପାଶେ ବସାଇ ଦୈତ୍ୟ ଯେ ଶୋକ ମୁଖେ କହି ସେ ଲଙ୍କପତି ଏତେବେଳେ ପଡ଼ିଲା ଘୋର ବିପତ୍ତି ଯେ ରାମ ଲକ୍ଷ୍ମଣ ଦଶରଥ ନନ୍ଦନ କାନ୍ତା ଘେନିଣ ଥିଲେ ଦଣ୍ଡକାରଣ୍ୟ ଯେ ଛେଦିଲେ ସୁର୍ପଣ ଖାନାସା ଶ୍ରବଣ ମାଇଲେ ସେ ତ୍ରିଶିରା ଖର ଦୂଷଣ ଯେ ବାଳି ମାରି ସୁଗ୍ରୀବେ ଦେଲେ ରାଜତ୍ୱ ଲଙ୍କା ଖୋଜିଲେ ଆସି ତାହାଙ୍କ ଦୂତ ଯେ ଅକ୍ଷୟ ମାରି ଲଙ୍କା ପଡ଼ି ସେ ଗଲା ରକ୍ଷବାନର ଘେନି ରାମ ଇଲା ଯେ ସମୁଦ୍ରେ ସେତୁ ବାନ୍ଧି ପାରି ହୋଇଲେ ଏବେ ସେବେ
ବଚନ ଶୁଣି କହେ କୁମ୍ଭକର୍ଣ୍ଣ କିମ୍ପାଇଁ ଅନୀତି କଲ ଆହେ ଦଶାନନ ରାଜା ହୋଇ ଯେଣୁ ପର ଯୁବତୀ ହରିଲ ପାପ ଆକର୍ଷିଲା ସର୍ବସୁକୃତ ନାସିଲ ଆଗେ କିମ୍ପା ତାର ତୁଲେ ସମର ନ କଲ ପ୍ରାଣେ ନ ମାରିଣ କିମ୍ପା ଯୁବତୀ ଆଣିଲ ଏବେ ହୋଇ ବତ ଅତି ଅଧର୍ମ ଯେ ମହି ସହିବ କେମନ୍ତେ। ଶୁଣିଣ ରାବଣ କ୍ରୋଧେ ବୋଲଇ ବଚନ, ବିପଦ ବେଳରେ ଭାଇ ତିଆରୁ ଏସନ। ଯାଅ ତୁ ନିଶ୍ଚିନ୍ତେ ଶୁଅ, ପାରିଲେ ମାରିବି ନହେଲେ ଶ୍ରୀରାମ ହସ୍ତେ ମରଣ ଲଭିବି। କୁମ୍ଭକର୍ଣ୍ଣ ବୋଲେ ଭଲ କଥାରେ ଚଳୁଛି, ଯାଉଛି ଏକାକେ ମାରିବି ମୁଁ ରଘୁ ବସି। ପ୍ରହସ୍ତ କହେ କାଳେ ସମର କରିବ, ଦିଶିଲାଣି ତୁମ୍ଭର ବିବେକ କ'ଣ ସର୍ବ। ଶୁଣି ରାବଣ ଯେ ହରସ ହୋଇଲା, ନାନା ଭରଣ ଭାଇ ଦେହରେ ଖଞ୍ଜିଲା। ଅସୁର ବଳ ଘେ ନୀଣ ଯାଇ ଯୁଦ୍ଧ କର, କହେ ସଦା ଶିବ ରାମ ଲକ୍ଷ୍ମଣ କୁମାର। ରାବଣ କୁଳ ଗିଣ କୁମ୍ଭ କର୍ଣ୍ଣ ବୀର, ସମରକୁ ବାହାର ଘେ ନୀଣ ଦିବ୍ୟ ଶୂଳ। ଚତୁରଙ୍ଗ ବଳ ଘେନି ପଶିଲା ସମରେ, ଦକ୍ଷିଣ ପଳାଇ ଗଲେ ଭଲ୍ଲୁକ ବାନରେ। ପାଲଟି ଆସିଣ ଯୁଦ୍ଧ କଲେ ସେହି କ୍ଷଣ, ନିରନ୍ତରେ ବୃଷ୍ଟି କଲେ ଶାଳ ଶିଳାମାନ। କୁମ୍ଭକର୍ଣ୍ଣ ମାରେ କୋଟି କୋଟି କପି ସୈନ୍ୟ, ପୁଣି ହିଁ ପଳାନ୍ତି କପି ହୋଇ ରଣଭଣ। କ୍ରୋଧ ଭରେ ପଥର ଘେ ନୀଣ ହନୁମାନ, ବେନିଖଣ୍ଡ କଲେ ଶୂଳ ହସ୍ତୁ ଛଡ଼ାଇଣ। ଆଉ ଶୂଳେ ଧରି ସୁଗ୍ରୀ ହୃଦରେ ପିଟିଲା, ମୋହ ଜାନ୍ତେ ସୁଗ୍ରୀ କି ସେ ତୋଳିଣ ଧଇଲା। ଜେସନ ପୁତ୍ରକୁ କୋଳେ ଧରିଥାଇ, ସେହିପରି ସୁଗ୍ରୀବକୁ କୋଳ କରି ନେଇ। ବାହୁଡ଼ିଣ ଲଙ୍କା ଗଡ଼େ ହୋଇଲା ପ୍ରବେଶ, ହନୁଅଙ୍ଗଦ ଗୋଡ଼ାଇଛନ୍ତି ବେନି ପାଶ। ଏମନ୍ତେଣ ସୁଗ୍ରୀବ ଯେ ଚେତନା ପାଇଲା, ବେନି ହସ୍ତେ ବେନି କର୍ଣ୍ଣ ଧରି ଛିଡ଼ାଇଲା। ଦନ୍ତେ ଘେନି ନାସା ରାମ ପାଶରେ ମିଳିଲେ, ଦେଖି ରାମଚନ୍ଦ୍ର ତାଙ୍କୁ ବହୁ ପ୍ରଶଂସିଲେ। ପର୍ବତ ପରାୟ ଦିଶେ ନାସିକା ଶ୍ରବଣ, ସଦାଶିବ କହେ ଦେଖି ହସେ ସର୍ବସୈନ୍ୟ। ଲଜ୍ଜା ପାଇ କୁମ୍ଭକର୍ଣ୍ଣ ବାହୁଡ଼ି ଅଇଲା, ରୁକ୍ଷବାନର ବହୁତ ବିପତ୍ତି ଖାଇଲା। ପର୍ବତ ଶିଖରୁ ଯେହ୍ନେ ବହେ ଗେରୁ ଧାର, କୁମ୍ଭକର୍ଣ୍ଣ ମୁଖୁ ତେହ୍ନେ ବହଇ ରୁଧିର। ରାମ କାହିଁ ରାମ କାହିଁ ବୋଲି ଆସେ ଧାଇ, ବେନି କରେ ଧରି ରୁକ୍ଷବାନର ଗିଳଇ। କାହିଁ ଯିବୁ ରେ ମାନବ ଆସ ଆସ, ଖର ଦୂଷଣ କବନ୍ଧ ନୁହେଁ ହେ ବିନାଶ। ଲକ୍ଷ୍ମଣ ଦକ୍ଷିଣ ତାକୁ ସର ବୃଷ୍ଟି କଲେ, ସେ ସର ନ ମାନି ଦୈତ୍ୟ ରାମ ପାଶେ ମିଳେ। ଦକ୍ଷିଣ ଶ୍ରୀରାମ ଖରାନ୍ତକ ସର ଧରି, ଗୁଣରେ ବସାଇ ତାର ହୃଦୟ କୁମାରୀ। ବାଜନ୍ତ ସଶସ୍ତ୍ର ସୈନ୍ୟ ମାଡ଼ି ପିଣ୍ଡତା ପଡ଼ିଲା ବୋଲେ ଶିବ ଦେବତାଏ ହରଷ ହୋଇଲେ ଶ୍ରୀରାମଙ୍କ ଉପରେ କୁସୁମ ବରଷିଲେ କୁମ୍ଭକର୍ଣ୍ଣ ବଧ ଶୁଣି ରାବଣ ମୋହ ଯାଇ ପଡ଼ିଲା ତତକ୍ଷଣ ଚେତନା ପାଇଣ କରେ ରୋଦନ କେଣେ ଛାଡ଼ି ଗଲୁ ତୁ କୁମ୍ଭକର୍ଣ୍ଣ ସେ ମାନବ ମାଇଲା ତୋତେ ରେ ମାନବ ମାଇଲା ତୋତେ ଇନ୍ଦ୍ର ହୃଷ୍ଟ ହେବ ସ୍ୱର୍ଗ ମର୍ତ୍ତ୍ୟ ପାତାଳରେ କି ବୋଲିବେ ମୋତେ ରେ ମାନବ ମାଇଲା ତୋତେ ଲଙ୍କା ନଗ୍ରକୁ ନାହିଁ ମୋର ଆସ ଜୀବନ ଥାଇ ହେବ ଆଉ କିସ କି କାର୍ଯ୍ୟ ହେବ ଜାନ କି ରେ ମୋର କୁମ୍ଭକର୍ଣ୍ଣ ଭାଇ ମଲା ମୋହର ସେ ଡାହାଣ ବାହୁ ଛିଡ଼ିଲା ରେ ଡାହାଣ ବାହୁ ଛିଡ଼ିଲା ଅକାରଣେ ତୋତେ ମରାଇଲି ଆଜ ବିଧାତା ମୋତେ ଛାଡ଼ିଲା ରେ ବିଧାତା ମୋତେ ଛାଡ଼ିଲା ବିଭୀଷଣର ବୋଲ ମୁନ କଲି ପ୍ରହସ୍ତର ବୋଲ ଭାଙ୍ଗିଣ ଦେଲି ସମର୍ପି ଦେଇଥାନ୍ତି ସୀତା ଯେବେ ଭ୍ରାତା ପୁତ୍ରେ କିମ୍ପା ମରନ୍ତେ ଏବେ ସେ କି ବୁଦ୍ଧି କରିବି ମୁହିଁ ଯେ କି ବୁଦ୍ଧି କରିବି ମୁହିଁ ପୁତ୍ର ନାତି ଭ୍ରାତା ସୈନ୍ୟ ମରାଇଣ କି ହେବ ମୋ ଜୀବ ଥାଇ ଯେ କି ହେବ ମୋ ଜୀବ ଥାଇ ଆଜ ଯୁଦ୍ଧକୁ ଯିବି ମୁଁ ଆପଣେ ମାରି ଆସିବି ଶ୍ରୀରାମ ଲକ୍ଷ୍ମଣେ ରକ୍ଷବାନର ନ ଥୋଇବି ମହି ତିନି ପୁରେ ମୁଁ ଅଜେ ଅଟଇ ସେ କହେ ଦିନ ସଦାଶିବ ଯେ କହେ ଦିନ ସଦାଶିବ ଛାର ବାନର ମନୁଷ୍ୟ ହାତେ ନିକି ବଂଶ ମୋର ନାଶ ହେବ ଯେ କହେ ଦିନ ସଦାଶିବ ରାମ ଲକ୍ଷ୍ମଣ ଯେ ରୁକ୍ଷ ବାନ ନାଗ ପାଶ ଦିନ ଶେଷ ମସ୍ତ ମରିଥିଲେ କେମନ୍ତ ପ୍ରକାରେ ତହୁଁ ଜୀବନ ପାଇ ସମାର୍ଗରେ ରଥ ଅଦୃଶ୍ୟ ସେ କ